প্রতিবিম্ব দেখিবা, সুতরাং দেখিবা গছটি উল্টা রয়েছে। তেমনি ভৌতিক জগতের সব জিনিস সেইভাবে উল্টা জিনিস। আমি ভৌতিক দৃষ্টি দেখিবা এটা বহু বড় কষ্টদায়ক বা দুঃখপূর্ণ বা বিপদ সম্পূর্ণ, কিন্তু পরমাত্মা দৃষ্টি দেখিবা বলে সে তার উল্টা। সেই কুন্তিদেবী তাঙ্কর প্রার্থনার কৌশল ভগবান যে বিপদ সন্তু তাহত্র জগৎগুরু বিপদ আনার সময় বিপদ মুক্ত হওয়া পাই ভগবান প্রার্থনা করছে, কিন্তু যখন শুদ্ধ ভক্ত সে বিপদ মধ্যে আহ্বান করতে কুন্তিদেবী সে কৌশল মোট বিপদ আসে সবুড় শত্র তত্র জগৎগুরু সবুড় পাই মোট আসে বিপদ। বিপদ আসলে কম সুবিধা হব কাহিঁকি তুমি বিপদ যাচ্ছ না ভগত দর্শন দর্শা বিপদ পড়ে আমি ভগবানকে স্মরণ করিয়া। তেমনি সি হচ্ছে গোটে যেগুলো আমার ইংরেজি গোটে প্রভাব রয়েছে এ ব্লেসিং ইন ডিসগাইজ, গোটে এটা আমি পাই গোটে আশীর্বাদ কিন্তু ছদ রূপে আসুছে, বিপদটা গোটে ছদ রূপে গোটা আশীর্বাদ। কেমিতি না বিপদ পড়লে আমি ভগবান স্মরণ করিবা, বিপদ ন পড়লে আমি ভগবান বুঝিবার সম্ভাবনা রয়েছে। তেমনি জন শুদ্ধ ভক্ত আছেন কুন্তিদেবী সে কুছন্তি আমার বিপদ আসে ভগত দর্শন দর্শা, বিপদ পড়লে আমি আপনার স্মরণ করিব এবং আপন স্মরণ করলে আপনার দর্শন মিলে ভগবানের দর্শন মিললে কম হব না অপুনর ভগ দর্শন আরো গোটে ভগ দর্শন করিয়া পড়ব ভগবত দর্শন হলে অপুনর ভগ দর্শন আরো এ ভগত মানে আমরা ভৌতিক জগতকে আসবাকে পড়ব। কিন্তু দেবতা মানে সে মানে শুদ্ধ ভক্ত নুহ দেবতা মানে অনেক সকাম সকাম মানে সে সুকৃতিবান ভক্ত সুকৃতি তাঁর রয়েছে যেপরে সে দেবতা জন্ম প্রাপ্ত হয়েছেন। তেমনি যে বিপদে পড়তে যে সুকৃতিবান পুরুষ সে ভগবান স্মরণ করেন ভগবীতার সপ্তম অধ্যায়ে ভগবান সত্তা করছেন চতুর্বিধা ভগবন্ত ইমান জনা সুকৃতি নর্জন আত্মবিজ্ঞান সুরক্ষার্থী জ্ঞানী জগতের এই চারি প্রকার ব্যক্তি যে দুঃখে পড়ছেন বা বিপদে পড়ছেন যে জিজ্ঞাসা করছেন বিভিন্ন প্রশ্ন যেমন রয়েছে এবং যে অর্থ আবশ্যকতা রয়েছে এবং যে জ্ঞানী এই চারি প্রকার সুকৃতিবান পুরুষ বা ব্যক্তি সে ভগবানের ভজন করা। তেমনি দেবতা মানে যেতে বিপদ পড়ছে সেটা ভগবান ভজন করছেন, তেমনি সে বিশেষ ভাবে সে দেওয়া পুরুষ বা ব্যক্তি যাই হোক ব্রহ্মাঙ্ক নেতৃত্বে যেতে বিপদ আসুছি ব্রহ্মা দেবতা মানে সমস্তে ভৌতিক জগতর দায়িত্ব রয়েছেন কেমিতি জগতর পালন করা যাব বা জগত সৃষ্টি কেমিতি হব কেমিতি সংহার হব কেমিতি পালন করা যাব এইসব জিনিস নিয়ে সেমান সব কার্য রয়েছেন সেমানে তাকে দিয়াযাইছে দায়িত্ব দিয়াযাইছে। তেমন ব্রহ্মা দেখলে যেপরে অন্য কোণ উপায় না ব্রহ্মাঙ্কর তাঁকর যে শক্তির বাহারে এই জিনিসটা কেমিতি সমস্যার সমাধান করা যাব যেত সে জাঁপারুনা তাঁকর জ্ঞান ভিতরে সে চিন্তা আসুনি বা সে তাঁকর জ্ঞান বাহার জিনিস এটা এইসব সংকটটা কেমিতি মোচন করা যাব তেমনি সে ভগবানকে শরণ যাইছে এবং ভগবানের সঙ্গে যাই বিভিন্ন প্রকার স্তুতি করছেন সে স্তুতি ফলে ভগবান আবির্ভাব হয়েছেন এবং আবির্ভাব হয়েকি এটি কৌশল এবং বিরিঞ্চা দেবী নির্মিত স্থান বিরিঞ্চি কালে ব্রহ্মা বিরিঞ্চা আদি কালে যেতে দেবতা মানে অনেক 33 কোটি দেবতা অনেক ব্রহ্মা শিব আদি দেবতা মিশাই সমস্ত 33 কোটি দেবতা অনেক তেমনি এই দেবতা মানুষ পীড়িত পীড়িত বেলে প্রার্থনা করছেন ভগবান এইভাবে ভাবে বিভিন্ন প্রকার প্রার্থনা প্রথম অধ্যায়ে সেসব বর্ণনা করা যাইছে ভগবান বিভিন্ন প্রকার স্তুতি করছেন। তেমনি ভগবান যেতে সে স্তুতিরে পীড়িত হয়েকি বিজ্ঞান দেশান হৃদয় দেখাইব ব্রহ্মা কহুনাহাঁন্তি আমার এই অসুবিধা করছে ব্রহ্মা কহুছন্তি কোণ না আমার যে দুঃখ আমি যেপরে এটিকে আসুছি আপনার জানান কাহিঁকি কেমি জানিলে ভগবান না ভগবান হৃদয়ের অন্তর্জাত রূপে রয়েছেন আমার অন্তরে কোন চিন্তা করছে, আমি যেমনি জানছি ভগবান মধ্যে সেইভাবে জানছি, ভগবান যেহেতু অন্তর জানি, সমস্ত হৃদয়ে রয়েছে, অন্তরে রয়েছে, বায়ু গন্ধা নিবাস বায়ু যেমনি পুষ্পর গন্ধ নেই চালি যায়, সেভাবে ভগবান আমার হৃদয়ের ভিতরে রয়েছে, আমার হৃদয়ে কোন চিন্তাধারা ভগবান সেটা জানছে, অন্তর জানে ভগবান নকলে মধ্যে ভগবান জানিবে। সেইযোগ ব্রহ্মা ভগবান কই না এই আমার অসুবিধা, এই আমার এই অসুবিধা কেমি মুক্ত হব, সেসব ব্রহ্মা ভগবান কই না। ব্রহ্মা কিন যে আপনার অন্তর জানি আপনার সব জাঁতি, তেমন আমি এটি কাহিনী আসছি আপনার তো জাঁচি, তেমন আমার কেমি প্রকৃত মঙ্গল হব সেটা আমি বর্ণনা আমি মানে বতান অর্জুন ভগবান কহিলেন যে প্রকৃতরে যুদ্ধ করিবি কি নকরি কিন্তু জাঁপারি মোর কম শ্রেয় মু জাঁপারি, তেমন মু আপনার শরণে যাচ্ছি আপনার মধ্যে কৃপা করি মোর শ্রেয়টা বতান। তেমন সেইভাবে ভগবান মধ্যে আমি যদি কিছু কামনা রয়েছে আমার ভাগত বর্ণনা করা যাই চিকিৎসা সুন্দরে অকাম সর্বকাম বা মুখ্য কাম দারধি দিগ্রেণ ভক্তি যোগী না যদি তো পুরুষ আমার কোনো কামনা নথা বা সমস্ত ভৌতিক কামনা থাকে বা আমার মুক্তি কামনা থাকে, কিন্তু এই তিনোটি অবস্থার যদি আমি ভগবান শরণে যা তাহলে আমার সমস্ত মনোবাঞ্ছা ভগবান পূর্ণ করে। তেমন আমার যদি কিছু অসুবিধা আছে যদি আমি ভগবান যাচ্ছে ভগবান কহা দরকার নেই যে আমি এইটা করদি আমি উদাহরণ দিয়ে জনে স্ত্রী লোক জনে কুড়ি বৃদ্ধা স্ত্রী লোক জনে সে বন ভিতরে জঙ্গল ভিতরে গোটে কাঠ উড়াটা ধরিকি যাচ্ছেন গোটে কষ্ট হচ্ছে, তেমন সে যা সে পাখিটা তলু পকাই দেলা মানে যেতে কষ্ট হল তারপরে কিছু সময় রয়ে সারা পরে তারপরে বর্তমানে কাঠ উড়াটা টেকিয়া পড়ে মুন্ডু, তেমন সেই সময় সে ভগবান প্রার্থনা করছেন মতো কি যদি যদি আসতে যদি সাহায্য করতে তাহলে ওই বিড়াটিকে মো মুন্ডে রাখতাম, তো ভগবান সে স্বয়ং আবির্ভাব হলে মধ্যে সে ভগবান কোথা এই কাঠ বিড়াটা মতো দিকে মো মুন্ড ভগবান যদি আমি কহিবা আমার এই সমস্যা আছে এই সমস্যার এইভাবে ভাবে সমাধান কর তাহলে সেটা আমার অজ্ঞতার পরিচয়, আমার সমস্যা কেমিতি দূরীভূত হব সেটা ভগবান ঠিক ভাবে জানি আমি জানি না, কারণ আমি প্রকৃত আমি কেবল ত্রিকাল নুহ ভবিষ্যতে কম হব আমি কইপার না, তেমন ভগবানের আরেঞ্জমেন্টে ভগবান ব্যবস্থার সবকিছু হচ্ছে, তেমন ভগবান যেভাবে চাচ্ছেন যদি সেইভাবে ভাবে আমি কহবা তাহলে প্রকৃতরে আমার প্রকৃত মঙ্গল হবে। তেমন ব্রহ্মা সে কথা কোথা যে আমি যেহেতু আপন সর্বজ্ঞ আপনার সবকিছু জানিছেন তেমন আমার সমস্যার সমাধান কিভাবে হব আপনার সেটা আমি কুহ, কারণ আপনার ভগবান অনেক বিজ্ঞান তেসান হৃদয় দেখে ভগবান সমস্ত হৃদয়ে কেবল চিন্তা করছি ভগবান জানে জীব ভগবান তফা করছে এটা ভগবদ গীতার ত্রয়োদশ অধ্যায়ে ক্ষেত্র ক্ষেত্র জীবনে ভগবান চিন্তা করছে মানে ক্ষেত্রজ্ঞ আমি মধ্যে ক্ষেত্রজ্ঞ আর ভগবান মধ্যে ক্ষেত্রজ্ঞ ইদম শরীরম কৌন্তেয় ক্ষেত্রম ইতি অভিধীয়তে এতদ্য বেদিতম প্রাহু ক্ষেত্রজ্ঞ ইতি তাৎপর্য, এ শরীর হচ্ছে ক্ষেত্র এবং শরীর শরীর কিছু জানতি সে হচ্ছে ক্ষেত্রজ্ঞ, আমি ভাবা আমি হচ্ছে এই শরীর এবং এই শরীরকে আমি জানছি আমি মধ্যে ক্ষেত্রজ্ঞ, কিন্তু ভগবান মধ্যে ক্ষেত্রজ্ঞ তারপর সকলে ভগবান প্রসন্ন অবসরে ভগবত গীতারে যে ক্ষেত্রজ্ঞ চাপি মান বিধি সর্ব ক্ষেত্রেষু ভারত, ভগবান সমস্ত ক্ষেত্রর সে হচ্ছে ক্ষেত্রজ্ঞ সমস্ত শরীরর সে হচ্ছে ওনার বা প্রকৃত মালিক হচ্ছে ভগবান, আমি হচ্ছে যদি আমি ভাবছি এই শরীর আমার বলে কিন্তু প্রকৃতরে ইয়ে হচ্ছে আমি ভড়ারে রয়েছে এই ঘরটা এই যে শরীরটি এটা ভগবান আমাকে দিয়েছে আমার যেমনি আমি ঘর সব রয়েছে ভুবনেশ্বরে বহুত ঘর ভড়া ঘর সব রয়েছে কি ভড়া রয়েছেন সব অধিকাংশ লোক ঘর ভড়া করছেন যার যেটি ক্যাপাসিটি আছে সে সেই অনুসারে ঘর ভড়া নেছে যার বেশি ক্যাপাসিটি নাই সে আমার মন্দির পাখে সব রয়েছে ঝুঁকুড়ি ঘরে সব রয়েছে କିନ୍ତୁ ଯେପରିକା ରହିବା କଥା ତାଙ୍କୁ ସୁଯୋଗ ଦିଆଯାଇଛି, ସେ ଭଗବାନଙ୍କର ଏଠି ମନ୍ଦିରରେ ଆସି ବିଭିନ୍ନ ପ୍ରକାର ସବୁ ମନ୍ଦିର ପ୍ରୋଗ୍ରାମ ଆଟେଣ୍ଡ କରିପାରୁଛନ୍ତି। ତେଣୁ ଯାହାର ଯେତିକି ଶକ୍ତି ରହିଛି ସେଇ ଅନୁସାରେ ସେ ଘର ଭଡ଼ା ନେଉଛନ୍ତି। ସେଭଳି ଭାବରେ ଆମର ଯେତିକି ଆମେ ପୁଣ୍ୟକର୍ମ କରିଛେ ପୂର୍ବଜନ୍ମ ଅନୁସାରେ, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ, ପୂର୍ବଜନ୍ମର କର୍ମଫଳ ଅନୁସାରେ ଆମେ ଏଇସବୁ ଜିନିଷ ପ୍ରାପ୍ତ ହେଉଛେ। କିଏ କେଉଁ ଭାବରେ ଶରୀର ପ୍ରାପ୍ତ ହେଉଛି, କିଏ କେଉଁ ଜନ୍ମ ପ୍ରାପ୍ତ ହେଉଛି, କିଏ କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଉଛନ୍ତି, କିଏ କେତେ ବିଦ୍ୟା ବା ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଏ ପୂର୍ବଜନ୍ମର କର୍ମଫଳ ଅନୁସାରେ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଏ ଯେତେ ଶରୀର ଯିଏ ଅଛନ୍ତି, ଯେତେ ଯିଏ ଯେଉଁଭଳିଆ ଶରୀର ଥାନ୍ତି ନା କାହିଁକି, ଭଗବାନ ସବୁ ଶରୀରର ସେ ହେଉଛନ୍ତି ମାଲିକ। ତେଣୁ ଜୀବ ଆଉ ଭଗବାନଙ୍କ ତଫାତ ହେଉଛି କ'ଣ ନା, ଆମେ ଆମ ଶରୀର ଭିତରେ କ'ଣ ତଫାତ ରହିଛି ଆମେ ସେଟା ଜାଣିପାରିବା, ଆମ ଶରୀରରେ କ'ଣ ଅସୁବିଧା ରହିଛି ଆମେ ଜାଣିପାରିବା, କିନ୍ତୁ ଅନ୍ୟମାନଙ୍କ ଶରୀରରେ କ'ଣ ଅସୁବିଧା ରହିଛି ବା କ'ଣ ସେମାନେ ଚିନ୍ତା କରୁଛନ୍ତି ସେସବୁ ଆମେ ଜାଣିପାରିବା ନାହିଁ। କିନ୍ତୁ ଭଗବାନ ଯେହେତୁ ସମସ୍ତଙ୍କ ଶରୀର ଭିତରେ ରହିଛନ୍ତି, ତେଣୁ ଭଗବାନ ସମସ୍ତଙ୍କ କଥା ଜାଣିପାରିବେ। ଜୀବ ଏବଂ ଭଗବାନ ଭିତରେ ଏହି ତଫାତ, ଯଦିଓ ଜୀବ ଭଗବାନଙ୍କର ଅଂଶ, କିନ୍ତୁ ଆମେ ଏଇ ଶରୀର ବିଷୟରେ ଆମେ କହିପାରିବା, ଆମର ଜ୍ଞାନ ରହିଛି, କିନ୍ତୁ ଅନ୍ୟମାନଙ୍କ ବିଷୟରେ ଆମେ କହିପାରିବା ନାହିଁ। ତେଣୁ ଭଗବାନ ବିଜ୍ଞାନ ତେଷାଂ ହୃଦୟଂ ଯଥୈବ, ଭଗବାନ ସମସ୍ତଙ୍କ ହୃଦୟ ଜାଣନ୍ତି କିଏ କ'ଣ। ପୂର୍ବ ଭଗବତର ସପ୍ତମ ଭଗବାନ କହୁଛନ୍ତି, ବେଦାମାନ ସମଚିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାନି ଭୂତାନି ମାନନ୍ତୁ ବେଦନ କଷ୍ଟ। ଭଗବାନ ଅତୀତରେ ଆମେ କ'ଣ କରୁଥିଲେ ବା ଆମେ କ'ଣ ଚିନ୍ତା କରୁଥିଲେ, ବର୍ତ୍ତମାନ କ'ଣ କରୁଛେ ଏବଂ ଭବିଷ୍ୟତରେ କ'ଣ କରିବା ଭଗବାନ ସବୁ ଜାଣନ୍ତି। ତେଣୁ ସେଟା କହୁଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ ତାଙ୍କର ହୃଦୟରେ କ'ଣ କିଏ ଚିନ୍ତା କରୁଛି ସେମିତି ଭଗବାନ ସବୁ ଜାଣନ୍ତି। ଏବଂ ଜଗତ ଜୀବନ ଗଭୀରା ଗିରା, ତେଣୁ ସେମାନଙ୍କର ଯୋଉ ମନୋଭାବ ମଞ୍ଚା ରହିଛି ସେ ଅନୁସାରେ ଭଗବାନ କହିଲେ, କେମିତି କହିଲେ ନା ଜୀବନ ଗଭୀରା ଗିରା, ମେଘ ଘଡ଼ଘଡ଼ି ଶବ୍ଦ ଯୋଉ ହେଉଛି ବହୁତ ଜୋରରେ ଶବ୍ଦ ହେଉଛି ଏବଂ ସେ ଗୋଟେ ଗମ୍ଭୀର ଶବ୍ଦ। ଆମର ଶିଶୁ ରାଧାମୋହନ ସିଂ ମହାରାଜ କହନ୍ତି ଯେ ଯେତେବେଳେ ଭଗବାନ ଭଗବତ ଗୀତା କହିଲେ କୁରୁକ୍ଷେତ୍ର ଯୁଦ୍ଧରେ, ସେତେବେଳେ କ'ଣ ମାଇକ୍ ଥିଲା କି? ଆମର ବର୍ତ୍ତମାନ ମାଇକ୍ରେ ଥିବାରୁ ଆମେମାନେ ଶୁଣିପାରୁଛନ୍ତି, କିନ୍ତୁ ସେଠି କ'ଣ ମାଇକ୍ ଥିଲା କି? କେତେ ଲକ୍ଷ ଲକ୍ଷ ଲୋକ ରହିଛନ୍ତି ସେଠି, 11 ଅକ୍ଷୁଣୀ ସ୍ମରଣ ହେଉଛନ୍ତି କୌରବମାନଙ୍କର ଏବଂ ପାଣ୍ଡବମାନଙ୍କର 7 ଅକ୍ଷୁଣୀ ସ୍ମରଣ, ମାନେ ଗୋଟେ ଅକ୍ଷୁଣୀ କହିଲେ କେତେ ଲକ୍ଷ ଆସୁଛନ୍ତି, 21-22 ଲକ୍ଷ ସବୁ ଅସ୍ତା ମାନେ ଗଜାରୋହୀ ଅଶ୍ୱାରୋହୀ ପଦାତିକ ସବୁ ମିଶିକିରି ଗୋଟିଏ ଅକ୍ଷୁଣୀ ସ୍ମରଣ ହେଉଛନ୍ତି। ତେଣୁ ଭଗବାନ ଯେତେବେଳେ ଦୁଇ ସୈନ୍ୟଙ୍କ ମଧ୍ୟରେ ଯାଇ କଥା କହୁଛନ୍ତି, ଭଗବତ ଗୀତା କହୁଛନ୍ତି, ସେତେବେଳେ ଏଇ ମେଘ ଘଡ଼ଘଡ଼ି ଶବ୍ଦ ଆଗ ରହିଛି ସେଇଭଳି ଭାବରେ କଥା କହୁଛନ୍ତି, ଯାହାଫଳରେ ସମସ୍ତେ ଶୁଣିପାରିବେ। ତେଣୁ ଏଠି ମଧ୍ୟ ଭଗବାନ ସେଇଭଳି ଭାବରେ ସେ ବହୁତ ଗମ୍ଭୀର ସ୍ୱରରେ ଏବଂ ବହୁତ ଉଚ୍ଚ ସ୍ୱରରେ ସେଟା କହିଛନ୍ତି। ଏବଂ ବଧାଙ୍କ ସମୃତ ସର୍ବକାର କାହାକୁ କହୁଛନ୍ତି ନା ସମସ୍ତ ଦେବତାମାନେ ସେଠି ଯାଇ ଉପସ୍ଥିତ ହୋଇଛନ୍ତି, ସେମାନେ ବଧାଞ୍ଜଳି ବା ପ୍ରାର୍ଥନାର ରହିକିରି ଭାବରେ ରହିକିରି ଭଗବାନ କଥା ଶ୍ରବଣ କରୁଛନ୍ତି। ତେଣୁ ଏ ଶ୍ଲୋକରେ ଆମର କୌଣସି ଭାବାର୍ଥ ନାହିଁ, ତେଣୁ ଆମେ ପରସ୍ପର ପାଠ କରିବା ଶ୍ଲୋକ 17 ଯେ ଏକ ଏବେ ତସ୍ମିନ୍ ସୁର କାର୍ଯ୍ୟ ସୁରେଶ୍ୱର ବିହତୁ କାମସ୍ତାନାହ ସମୁଦ୍ରୋନ୍ମଥନାଦି। ଅର୍ଥାତ୍ ଯଦିଓ ଦେବତାମାନଙ୍କର ଈଶ୍ୱର ଭଗବାନ ଏକା ଏକା ଦେବତାମାନଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ କରିବାକୁ ସମର୍ଥ ଥିଲେ, ତଥାପି ସମୁଦ୍ର ମନ୍ଥନ ଲୀଳା ଉପଭୋଗ କରିବାକୁ ଇଚ୍ଛା କରି ସେ ସେମାନଙ୍କୁ କହିଲେ। ଭଗବାନ ହେଉଛନ୍ତି ଯୋଗେଶ୍ୱର ସ୍ୱର, ଭଗବାନ ଯାହା ଜାଣିବେ ଅକଟୁମ୍ ଅନ୍ୟଥା କଟୁମ୍ ସର୍ବଥା କଟୁମ୍ ସମର୍ଥ, ଭଗବାନ ଯାହା ଚାହିଁବେ ତାହା କରିପାରିବେ। ଭଗବାନଙ୍କର ଯେମିତି ଭଗବାନ ରାମଚନ୍ଦ୍ରଙ୍କର ପ୍ରଭୁପାଦ ମହାରାଜ ଗୋଟେ ଜାଗାରେ କହିଛନ୍ତି ଯେ ଭଗବାନ ରାମଚନ୍ଦ୍ରଙ୍କର ମାନେ ଭଗବାନଙ୍କର ଇଏ ହେଉଛି ନିୟମ କରିଛନ୍ତି। ସାଧାରଣ ନିୟମ କ'ଣ ଭଗବାନଙ୍କର ନା, ଯେଉଁ ହାଲକା ଜିନିଷ ଜଳରେ ପକେଇଦେଲେ ସିଏ କ'ଣ ହେବ ଭାସିବ, ଯଦି ମାନେ ଓଜନିଆ ଜିନିଷ ପକେଇଦେଲେ ସେ ଡୁବିଯିବ। ଇଏ ଯୋଉ ଲ ଅଫ୍ ଗ୍ରାଭିଟି ହଉ ବା ଯାହା ବୈଜ୍ଞାନିକ ମାନେ ଯାହା କୁହନ୍ତି, କିନ୍ତୁ ଭଗବାନ ଯେତେବେଳେ ଚାହିଁବେ ସେତେବେଳେ ବହୁତ ଓଜନିଆ ଜିନିଷ ମଧ୍ୟ ସେ ଭାସିପାରିବ ଏବଂ ବହୁତ ହାଲକା ଜିନିଷ ମଧ୍ୟ ବୁଲିବ। ଯେମିତି ଭଗବାନ ରାମଚନ୍ଦ୍ର ସେତୁ ବନ୍ଧ ନିର୍ମାଣ କଲେ, ସେତୁ ବନ୍ଧ ନିର୍ମାଣ କଲେ ଯୋଉ ପଥର ଲାଗିଲା ପଡ଼ିଲା ସେ ସମୁଦ୍ରରେ ସେ ସବୁ ଭାସିଲା, କାରଣ ଭଗବାନ ସେ ନିୟମ କରିଛନ୍ତି ଯେ ଯୋଉ ଓଜନିଆ ଜିନିଷ ସବୁ ଡୁବିଯିବ, କିନ୍ତୁ ଭଗବାନ ଯଦି ଚାହିଁବେ ସେଟାକୁ ମଧ୍ୟ ବଦଳି ପାରିବ। ତେଣୁ ଭଗବାନ ରାମଚନ୍ଦ୍ର ସେ ସେତୁ ବନ୍ଧ ନିର୍ମାଣ କଲେ। ଇଏ ଭଗବାନଙ୍କର ସବୁ ଅସମ୍ଭବ କାର୍ଯ୍ୟ ସବୁ ଭଗବାନଙ୍କର, ଇଏ ହେଉଛି ଭଗବତ୍ତା। ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ଯଦି ଜଣେ ଅସମ୍ଭବକୁ ସମ୍ଭବ କରି ନ ପାରିବେ ତାହେଲେ ବୁଝିବାକୁ ପଡ଼ିବ ଯେ ସେ ଭଗବାନ ନୁହନ୍ତି। ତେଣୁ ଦେବତାମାନଙ୍କର ଯେଉଁ ବିପଦ ଅଛି ସେ ବିପଦ ଭଗବାନ ଚାହିଁଲେ ସାଙ୍ଗେ ସାଙ୍ଗେ ଦୂର କରିଦେଇପାରିଥାନ୍ତେ। ରାକ୍ଷସ ଅସୁରମାନଙ୍କୁ ପୂଜା କରିଛନ୍ତି ଇନ୍ଦ୍ର ଯେତେବେଳେ କେତେବେଳେ ଆପୂର୍ବ ଯେଉଁ ବର୍ଣ୍ଣନା କରାଯାଇଥିଲା, ଯେତେବେଳେ ଭଗବାନ ଯେତେବେଳେ ବଡ଼ି ପଟରେ ନେଇଯାଇଛନ୍ତି ସବୁ ଭିକ୍ଷା କରିକିରି ଛଳନା କରିକି ନେଇଯାଉଛନ୍ତି, ଭଗବାନ ଛଳନା କରିକିରି ବଳିପଟାରୁ ସ୍ୱର୍ଗ ରାଜ୍ୟ ନେଇକି ଇନ୍ଦ୍ରକୁ ଦେଉଛନ୍ତି, ପୁରନ୍ଦରକୁ ଦେଉଛନ୍ତି। ତେଣୁ ଭଗବାନ ଚାହିଁଲେ ମଧ୍ୟ ତାକୁ କହିଦେଲେ ମଧ୍ୟ ସେ ଚାଲିଯାଇଥାନ୍ତେ, କିନ୍ତୁ ଭଗବାନ କାହିଁକି ଏଇ ଲୀଳାଟି କରନ୍ତି, ଭଗବାନ ଚାହୁଁଛନ୍ତି ସେ ଲୀଳାଟି ସମୁଦ୍ର ମନ୍ଥନ ଲୀଳାଟି ହେଉ। ସେଥିପାଇଁ ଭଗବାନ ଆମର ସୁଖଦେବ ସ୍ୱାମୀ କହୁଛନ୍ତି ଯେ ଏକ ଏବେ ସ୍ୱର ତସ୍ମିନ, ଯଦିଓ ଭଗବାନ ଈଶ୍ୱର ନିୟନ୍ତ୍ରଣକାରୀ ଏବଂ ପରମ ନିୟନ୍ତ୍ରଣକାରୀ, ଈଶ୍ୱର ପରମ କ୍ରିଷ୍ଣ ପରମ ନିୟନ୍ତ୍ରଣକାରୀ ଭଗବାନ, ସେ ଯାହା ଚାହିଁବେ ତାହା କରିପାରିବେ। କିନ୍ତୁ ଏଇ ଯେଉଁ ସୁର କାର୍ଯ୍ୟ ସୁରେଶ୍ୱର ଏଇ ଦେବତାମାନଙ୍କ କାର୍ଯ୍ୟରେ, ଯଦିଓ ଦେବତାମାନଙ୍କର ସେ ହେଉଛନ୍ତି ଈଶ୍ୱର ବା ନିୟନ୍ତ୍ରଣକାରୀ, କିନ୍ତୁ ବିହତ କାମ ସ୍ଥାନାହ ତାଙ୍କର ଇଚ୍ଛା ହେଉଛି ଏହି ସମୁଦ୍ର ମନ୍ଥନଟି ହେଉ। ସମୁଦ୍ର ମନ୍ଥନ ହେଲେ ଭଗବାନ ଅଜିତ ରୂପରେ ଆସି ତାକୁ ସେ ସମୁଦ୍ର ମନ୍ଥନ ଲୀଳାକୁ ସମାପନ କରିବେ। ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ତିନୋଟି ଅବତାର ଗ୍ରହଣ କରିଛନ୍ତି, ଏଇଟା ହେଉଛି ଅଜିତ ଭଗବାନ ଉପରେ ଆସିଛନ୍ତି, ତାପରେ ମୋହିନୀ ରୂପରେ ଆସିଛନ୍ତି ଏବଂ କୂର୍ମ ରୂପରେ ଆସିଛନ୍ତି। ତିନି ପ୍ରକାର ଭଗବାନଙ୍କର ଅବତାର ସେଠି ହୋଇଛି, ତେଣୁ ଏ ଭଗବାନଙ୍କ ଲୀଳା କରିବା ପାଇଁ ତାଙ୍କର ଇଚ୍ଛା ହେଲା। ସେଥିପାଇଁ ସମୁଦ୍ର ମଥନାଦି ଆଦି ବିଭିନ୍ନ ଯେତେ ସମୁଦ୍ର ମଥନରେ ବହୁତ ପ୍ରକାର ଲୀଳା ସବୁ ଭଗବାନଙ୍କର ରହିଛି, ସେସବୁ ଲୀଳା ଭଗବାନ ଚାହୁଁଥିବାରୁ କରିବା ପାଇଁ ଚାହୁଁଥିବାରୁ ତେଣୁକରି ସେ ଏଇଭଳି ଭାବରେ ଭଗବାନ କହିଲେ ଅଠର ଶ୍ଳୋକରେ ସେଟା କହିଲେ ସେ ଭଗବାନ ବାଚ ହନ୍ତ ବ୍ରହ୍ମଭୋ ହେ ଦେବାଭାଷିତ ଶୃଣୁତା ବହିତା ସର୍ବେ ଶ୍ରେୟୋବଂଶାସୁରା। ଅର୍ଥାତ୍ ଭଗବାନ କହିଲେ ହେ ବ୍ରହ୍ମା ହେ ଶିବ ଏବଂ ହେ ଦେବତାମାନେ ଗଭୀର ମନୋଯୋଗ ସହକାରେ ମୋର ବାକ୍ୟ ଶ୍ରବଣ କର, କାରଣ ମୁଁ ଯାହା କହୁଛି ତାଦ୍ୱାରା ତୁମମାନଙ୍କର ଶ୍ରେୟ ଲାଭ ହେବ। ଭଗବାନ ଯାହା କହିବେ ଆମେ ଯଦି ଗ୍ରହଣ କରିବା ତାହେଲେ ପ୍ରକୃତ ଆମ ଉପକାର ହେବ। ଭଗବତ ଗୀତାରେ ଭଗବାନ ଅନେକ ଥର ସେଟା କହୁଛନ୍ତି ଯେ ଭଗବାନ ଆସୁଛନ୍ତି ଆମର ତ କେମିତି ମଙ୍ଗଳ କରାଯିବ ସେଥିପାଇଁ ଭଗବାନ ଆସୁଛନ୍ତି, କିନ୍ତୁ ଭଗବାନ କଥା ଯଦି କହିଲେ ଯଦି ଆମେ ନ ମାନିବା ଭଗବାନ କଥା ସବୁ କହିଲେ ଯଦି ଆମେ ନ ମାନିବା କ'ଣ ହବ? ଭଗବାନ କହୁଛନ୍ତି ଯଦ ଅହଙ୍କାର ନ ଶୋଷ ବିନାଶ, ଅହଙ୍କାର ବଶତଃ ଆମେ ଯଦି ନ ଶୁଣିବା ଭଗବାନ କଥା, ଭଗବାନ ଯାହା କହୁଛନ୍ତି ସେ ଅନୁସାରେ କାର୍ଯ୍ୟ ନ କରିବା ତାହେଲେ ଆମେ ବିନାଶ ହୋଇଯିବା, ଆମେ ନଷ୍ଟ ହୋଇଯିବା। ଭଗବାନ ଆମେ ଉପକାର କରିବା ପାଇଁ କହୁଛନ୍ତି, ଆମେ କେମିତି ପ୍ରକୃତି ମଙ୍ଗଳ ହବ ସେଥିପାଇଁ ବିଭିନ୍ନ ପ୍ରକାର ଉପାୟ ଭଗବାନ ଦେଇଛନ୍ତି। ଭଗବତ ଦାସରେ ଭଗବାନ କହୁଛନ୍ତି ବିଭିନ୍ନ ପ୍ରକାର ଅଲ୍ଟରନେଟିଭ ଦେଉଛନ୍ତି, ମୟି ଏବ ମନ ଆଧସ୍ତ ମୟି ବୁଦ୍ଧି ନିବେଶୟ ନିବେଶି ଶେଷି ମୟି ଏବ ଅତ ଉଦ୍ୟମ ସଂଶୟ। ମନ ଏବଂ ବୁଦ୍ଧିକୁ ଭଗବାନ ତ ତାଙ୍କର ନିବେଶ କରିକି ସେ ତାଙ୍କ ଭଗବାନଙ୍କ ସହିତ ଭଗବାନଙ୍କ ସେବା କରିବା ପାଇଁ ଭଗବାନ କହୁଛନ୍ତି। କିନ୍ତୁ ଏଇଟା ଯଦି ଆମେ ନ କରିପାରିବା ତାପରେ ପୁଣି ବିଭିନ୍ନ ଅଲ୍ଟରନେଟିଭ ଦେଉଛୁ, ଏଇଟା ନ କଲେ ଏଇଟା କର, ଅଛେ ମୟ ମନ ବୁଦ୍ଧି ନିବେଶ ମୟ ବୁଦ୍ଧି ନିବେଶ ନିବେଶ ଶେଷୀ ମୟ ଅତ ଉଦ୍ଧାରଣ ଅଥ ଚିତ୍ତ ସମାଧାତ ନା ସ୍ୱପ୍ନସି ନ ସ୍ଥିର ଅଭ୍ୟାସ ଯୋଗେନ ତତ ମାମି ଛାତି ଧନଞ୍ଜୟ ଅଭ୍ୟାସ ବି ଅସମର୍ଥୋସି ମତ୍କର୍ମ ପରମ ଭବ ମଦର୍ଥମି କର୍ମାଣି କୁର୍ବନ୍ ସିଦ୍ଧି ମାସସି ଅଥେଦପ୍ୟ ଶକ୍ତୋସି କର୍ତ୍ତୁମ୍ ନଜ୍ଜମା ସ୍ଥିତ ସର୍ବକର୍ମ ପ୍ରତ୍ୟାଗ ତତ କୁହୁ ଯଥା ଭଗବାନ ଶ୍ରଦ୍ଧାରେ ଭକ୍ତି ଯୁଗରେ ଭଗବାନ ବିଭିନ୍ନ ପ୍ରକାର ଉପାୟ ଦେଉଛନ୍ତି, ତମେ ଏଇଟା ନ କରିପାରିଲେ ଏଇଟା କର, ଏଇଟା ନ କରିପାରିଲେ ଏଇଟା କର, ଏଇଟା ନ କରିପାରିଲେ ଏଇଟା କର। ଏଇଭଳି ଭାବେ ଯାହାର ଶକ୍ତି ଅନୁସାରେ କି କ'ଣ କରିବ ସବୁ ଭଗବାନ ସୁଯୋଗ ଦେଉଛନ୍ତି। କିନ୍ତୁ ଯଦି ଆମେ କିଛି ପାରିବାନି ଅଷ୍ଟାଦ ସଦରେ ଭଗବାନ ଶ୍ରଦ୍ଧା କରୁଛନ୍ତି, ଯଦି ତମେ କିଛି ନ କରିବ ଯଦି ମୋ ବିନା ନ ଶୁଣିବ ଅହଙ୍କାର ସତ ତାହେଲେ ଯଦି ଅହଙ୍କାର ନ ଯଦି ମାନେ ଅହଙ୍କାରରେ ଯଦି ମତ ହେଇକି ତମେ କାର୍ଯ୍ୟ ନ କରିବ ତାହେଲେ ତମେ ବିନାଶ ପ୍ରାପ୍ତ ହେବ, ଅଷ୍ଟାଦ ସଦରେ ଭଗବାନ ଶ୍ରଦ୍ଧା କରୁଛନ୍ତି। ତେଣୁ ଭଗବାନ ଏଠି କହିଲେ ଯେ ତମର କେମିତି ଉପକାର ହବ, ସୁନନ୍ଦା ବହିତା ସର୍ବେ ଶ୍ରେୟୋଗ ସ୍ୟାତ୍ ଯଥା ସୁରା, ତମର କେମିତି ଶ୍ରେୟ ହବ ତାହେଲେ ବର୍ତ୍ତମାନ ତମେ କହୁଛି ତାର ମନୋଯୋଗ ସକାରେ ଶ୍ରବଣ କର। ତେଣୁ 19 ଶ୍ଳୋକରେ ଭଗବାନ କହୁଛନ୍ତି ଯେ ଜାତ ଦାନବ ଦୈତୈ ସ୍ଥାବତ ସନ୍ଧି ବିଧୀୟତା କାଳେ ନାମ ଗୃହୀତୈ ସ୍ତୈକାବଦ୍ଧ ଭବାତ୍ମା, ଅର୍ଥାତ୍ ଯେ ପର୍ଯ୍ୟନ୍ତ ତୁମମାନଙ୍କର ସମୃଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ କାଳ ଦ୍ୱାରା ଅନୁଭୂତ ଦୈତ୍ୟ ଏବଂ ଦାନମାନଙ୍କ ସହିତ ସନ୍ଧି ସ୍ଥାପନ କର। ଏହି 19 ଶ୍ଳୋକରେ ଭଗବାନ ଭାବାର୍ଥ ଦେଇଛନ୍ତି। ଏଥିରେ ସେ କହୁଛନ୍ତି ଯେ ଏହି ଶ୍ଳୋକରେ ଗୋଟିଏ ଶବ୍ଦର ଦୁଇ ପ୍ରକାର ପାଠ କରାଯାଇପାରେ, କାଳେନ ଏବଂ କାବ୍ୟେନ। କାଳେନ ଶବ୍ଦର ଅର୍ଥ କାଳ ଦ୍ୱାରା ଅନୁଭୂତ ଏବଂ କାବ୍ୟେନ ଶବ୍ଦର ଅର୍ଥ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ଅନୁଭୂତ, କାରଣ ଶୁକ୍ରାଚାର୍ଯ୍ୟ ଦୈତ୍ୟମାନଙ୍କର ଗୁରୁ ଅଟନ୍ତି। ତେଣୁ ଦୈତ୍ୟ ଏବଂ ଦାନବମାନେ ଉଭୟ ଯୁଗରୁ ଅନୁଭୂତ ହୋଇଥିଲେ, ତେଣୁ ଭଗବାନ ଦେବତାମାନଙ୍କୁ ଉପଦେଶ ଦେଲେ ଯେ ସେମାନଙ୍କର ଅନୁକୂଳ ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ଦୈତ୍ୟ ଏବଂ ଦାନବମାନଙ୍କ ସହିତ ସେମାନେ ସନ୍ଧି ସ୍ଥାପନ କରନ୍ତି। ଏଭଳି ଶ୍ଳୋକରେ ଏଇ କଥା ଭଗବାନ କହୁଛନ୍ତି। କାଳେନ କାଳେନ ଦୁଇ ପ୍ରକାର ଅର୍ଥ ଅଛି ବୋଲି ଗୋପାଳ ମହାରାଜ କହୁଛନ୍ତି, କାଳେନ ଏବଂ କାବ୍ୟେନ। କାଳ ଯେଉଁ ରହୁଛି କାଳ ଏ ବହୁତ ଜଗତର ଯେହେତୁ ତିନୋଟି ଗୁଣ ରହୁଛି ସତ୍ତ୍ୱ ରଜ ତମ ତିନୋଟି ଗୁଣ ରହୁଛି ସେ ଅନୁସାରେ କାଳ ମଧ୍ୟ ରହିଛି, କାଳ ମଧ୍ୟ ସେଇ ପ୍ରଭାବ ରହୁଛି, କେତେବେଳେ ସତ୍ୟ ଗୁଣ ପ୍ରାଦୁର୍ଭାବ ରହୁଛି କେତେବେଳେ ରଜ ଗୁଣର ପ୍ରାଦୁର୍ଭାବ ରହୁଛି କେତେବେଳେ ତମ ଗୁଣ ପ୍ରାଦୁର୍ଭାବ ରହୁଛି। ତେଣୁ ବ୍ରହ୍ମ ମୁହୂର୍ତ୍ତ ଯେଉଁ ରହୁଛି ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ଯେଉଁ ବ୍ରହ୍ମ ମୁହୂର୍ତ୍ତ ସେଇ ବ୍ରହ୍ମ ମୁହୂର୍ତ୍ତରେ ସତ୍ୟ ଗୁଣର ପ୍ରଭାବ ଅଧିକ ରହିଛି, ସତ୍ୟ ଗୁଣର ପ୍ରଭାବ ଅଧିକ ରହିଛି। ତେଣୁକରି ବ୍ରହ୍ମ ମୁହୂର୍ତ୍ତରେ ଆମର ସବୁ ବିଭିନ୍ନ ପ୍ରକାର ମଙ୍ଗଳାଳତି ହେଉଛି ଜପ ଇତ୍ୟାଦି ହେଉଛି ମଙ୍ଗଳାଳତି, କାରଣ ସେଇ ସତ୍ୟଗୁଣ ସତ୍ୟ ବ୍ରହ୍ମଗୁଣ ବ୍ରହ୍ମ ସମାଧି ସେଥିରେ ସତ୍ୟଗୁଣ ପ୍ରାଧାନ୍ୟ ରହିଛି। ଦିନ ହେଇଗଲେ ରଜଗୁଣର ପ୍ରାଧାନ୍ୟ ରହିଛି ଏବଂ ରାତିରେ ତମଗୁଣର ପ୍ରାଧାନ୍ୟ ରହୁଛି, ଏବଂ ତ୍ରିସନ୍ଧ୍ୟା ଯେଉଁ ଆମର ରହୁଛି ତ୍ରିସନ୍ଧ୍ୟାରେ ସେଟା ସାମ୍ୟ ଅବସ୍ଥା ରହୁଛି, ସତ୍ୟ ରଜସ୍ତମ ତିନିଗୁଣର ସାମ୍ୟ ଅବସ୍ଥା ରହୁଛି। ତେଣୁକରି ଆମର ଏଇ ଯେଉଁ ବ୍ରହ୍ମ ମୁହୂର୍ତ୍ତଟାକୁ ସେଥିପାଇଁ ରେକମେଣ୍ଡ କରାଯାଉଛି ବା ଅନୁମୋଦନ କରାଯାଉଛି ଯେ ବ୍ରହ୍ମ ମୁହୂର୍ତ୍ତରେ ଆମେ ସବୁ ଭଗବାନଙ୍କର ବିଭିନ୍ନ ସେବା ଇତ୍ୟାଦି ସବୁ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଠ ସେବଣ ଯେଉଁ ଭକ୍ତିର ଅନ୍ୟ ଅଙ୍ଗ ରହିଛି ଏସବୁ ବ୍ରହ୍ମ ମୁହୂର୍ତ୍ତରେ କଲେ ଆମେ ତାର ଅଧିକ ଫଳ ପ୍ରାପ୍ତ। ତେଣୁ ଯେଉଁ ସମୟରେ ରଜଗୁଣର ପ୍ରାଧାନ୍ୟ ରହିଛି ସେହି ସମୟରେ ଅସୁରମାନେ ତାଙ୍କର ପ୍ରାଧାନ୍ୟ ବିସ୍ତାର କରିଛନ୍ତି, ଅସୁରମାନଙ୍କର ରଜଗୁଣଟା ଅଧିକ ରହିଛି, ରଜଗୁଣ ପ୍ରଭାବ ଯେଉଁ ରହୁଥିବା ହେତୁ ସେମାନେ ଅସୁରମାନଙ୍କର ରଜଗୁଣର ପ୍ରାଧାନ୍ୟ ରହିଛି। ତେଣୁ ଯେଉଁ କାଳରେ ରଜଗୁଣର ପ୍ରାଧାନ୍ୟ ରହୁଛି ସେ କାଳରେ ଅସୁରମାନେ ତ୍ରିଲୋକ ବିଜୟ ହେଇକି ରହୁଛନ୍ତି, ପୁଣି ଯେତେବେଳେ ସତ୍ୟଗୁଣର ପ୍ରାଧାନ୍ୟ ଆସିବ ସେତେବେଳେ ପୁଣି ଦେବତାମାନେ ତାଙ୍କର ପ୍ରାଧାନ୍ୟ ରହିବ। ଦେବତା ମାନେ ଯୋଉ ଇନ୍ଦ୍ର ଯିଏ ରହିବେ ସେ ତ୍ରିଲୋକ ଅଧିଷ୍ଠ ରହିବେ, ମାନେ ଉପରଲୋକ, ଭୂଲୋକ ଏବଂ ନିମ୍ନଲୋକ, ତିନୋଟି ଲୋକର ଅଧିଷ୍ଠ ଯିଏ ହେବେ ଦେବତା ଯିଏ ହେବେ ଇନ୍ଦ୍ର ଯିଏ ହେବେ। କିନ୍ତୁ ଯଦି ରଜଗୁଣ ପ୍ରାଧାନ୍ୟ ରହିଛି ସେତେବେଳେ ଦେବ ଅସୁର ମାନେ ମଧ୍ୟ ତିନି ଲୋକର ମାନେ ତିନି ଲୋକର ସେ ରହୁଛନ୍ତି ଅଧିଷ୍ଠ ରହିକି ରହୁଛନ୍ତି ତିନି ଲୋକ। ତେଣୁ ମହାଭାବ କହୁଛନ୍ତି ଯେତେ ଦିନ ପର୍ଯ୍ୟନ୍ତ ସେ କାଳ ଉପଯୁକ୍ତ କାଳ ନ ପହଞ୍ଚିଛି ସେତେ ଦିନ ପର୍ଯ୍ୟନ୍ତ ତମେ ଅସୁରମାନଙ୍କ ସହିତ ସନ୍ଧି କର। ଏଇ ଶ୍ଳୋକରେ ସେଟା କହୁଛି, ଉଣେଇଶ ଶ୍ଳୋକ ସେଟା କହୁଛନ୍ତି ଜାତ ଦାନର ଦେଇ ସ୍ଥାବତ ସନ୍ଧି ବିଧିୟତା, ସନ୍ଧି କର ଅସୁରମାନଙ୍କ ସହିତ ସନ୍ଧି କର। ଆମର ଯୁଦ୍ଧରେ ସାଧାରଣତଃ ଯିଏ ହାରିବ ନହେଲେ ଯିଏ ଜିତିବ ଏଇ ଦୁଇଟି ଜିନିଷ ରହିଛି, କିନ୍ତୁ ଆଉ ଗୋଟେ ଅଲ୍ଟରନେଟିଭ୍ ମଧ୍ୟ ରହିଛି, ସନ୍ଧି ଗୋଟେ ରହିଛି। ଯଦି ଜଣେ ଚାହୁଁନି ଯୁଦ୍ଧ କରିବା ପାଇଁ ସେତେବେଳେ ସେ ସନ୍ଧି କରିବ, ସନ୍ଧି ପ୍ରସ୍ତାବ ଦେବ ଯୁଦ୍ଧ। ତେଣୁ ଦେବତାମାନଙ୍କୁ ଭଗବାନ କହୁଛନ୍ତି ଯେ ତମେ ବର୍ତ୍ତମାନ ଅସୁରମାନଙ୍କ ସହିତ ସନ୍ଧି କର, କାହିଁକି ନା ବର୍ତ୍ତମାନ ଯେଉଁ କାଳ ଉପସ୍ଥିତ ହେଇଛି ସେ କାଳରେ ତାଙ୍କର ପ୍ରାଧାନ୍ୟ ରହିଛି, ଦୈତ୍ୟମାନଙ୍କ ପ୍ରାଧାନ୍ୟ ରହିଛି। ଏବଂ କାଳ ଆଉ ଗୋଟିଏ ଅର୍ଥମନ୍ତ୍ରୀ ପ୍ରଭାବ ମହାରାଜ କହୁଛନ୍ତି କାଳେନ ହବ ଏବଂ କାବ୍ୟନ ବି ହବ, କାବ୍ୟନ କବି ଶୁକ୍ରାଚାର୍ଯ୍ୟ ଜଣେ ଶ୍ରେଷ୍ଠ କବି ବୋଲି କୁହାଯାଉଛି, କବି ନା ଉଷଣା କବି ଭଗବତୀତା ଦଶ ମଧ୍ୟରେ ଭଗବାନ କହିଛନ୍ତି ଯେ ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ଶୁକ୍ରାଚାର୍ଯ୍ୟ ଉଷଣା କବି ନା ଉଷଣା କବି। ତେଣୁ ଦୈତ୍ୟମାନେ ବା ଅସୁରମାନେ ସେମାନେ ଖାଲି ଯେ କାଳ ଦ୍ୱାରା ତାଙ୍କର ଉପକାର ପ୍ରାପ୍ତ ହେଉଛନ୍ତି ବା ତାଙ୍କର ପ୍ରାଧାନ୍ୟ ହେଇଛି ତା ନୁହଁ, ଶୁକ୍ରାଚାର୍ଯ୍ୟ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି। ତେଣୁ ଇନ୍ଦ୍ର ଦେବତାମାନେ ଯେଉଁ ରହିଛନ୍ତି ଇନ୍ଦ୍ର ସେ ବୃହସ୍ପତିକୁ ଅପମାନ କରିଛନ୍ତି ନା, ଗୁରୁଦେବକୁ ଅପମାନ କରିଛନ୍ତି। ତେଣୁକରି ଏ ଦେବତାମାନେ ଦୁଇ ପ୍ରକାର ଅସୁବିଧା ପରିସ୍ଥିତି ରହିଛନ୍ତି, ଗୋଟେ ହେଲା କାଳ ତାଙ୍କ ସପକ୍ଷରେ ହେଇନି, ଦ୍ୱିତୀୟଟି ହେଉଛି ସେ ଦେବତାମାନଙ୍କୁ ମଧ୍ୟ ତାଙ୍କର ଗୁରୁଙ୍କୁ ସେ ଅବମାନନା କରିଛନ୍ତି। ତେଣୁ ଭଗବାନ କହିଲେ ଯାହା ହେଇଯାଇଛି ହେଇଯାଇଛି, ବର୍ତ୍ତମାନ ତମେ ଅସୁରମାନଙ୍କ ସହିତ ବର୍ତ୍ତମାନ ସନ୍ଧି କର, ସନ୍ଧି କଲେ ତାପରେ ସମୁଦ୍ର ମନ୍ଥନ ପାଇଁ ତମେ ପ୍ରସ୍ତାବ ଦେବ, ସମୁଦ୍ର ମନ୍ଥନ ପ୍ରସ୍ତାବ ଦେଲେ ତାପରେ ସବୁ କହିବେ ଆସ୍ତେ ଆସ୍ତେ ସେ ସବୁ କୁହାଯିବ ଆମର ପରସ୍ପରକୁ ସେ ସବୁ କୁହାଯିବ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଇଛନ୍ତି ସେତେବେଳେ ସେ ଦେବତାମାନଙ୍କୁ ଏ ଯେଉଁ ସନ୍ଧି ପ୍ରସ୍ତାବ ଦେଇଛନ୍ତି, ଏହି ସନ୍ଧି ପ୍ରସ୍ତାବ ଗ୍ରହଣ କରିକି ଦେବତାମାନେ ଯାଇ ଅସୁରମାନଙ୍କୁ ଅସୁରମାନଙ୍କର ରାଜା ଯେ ବଳି ମହାରାଜ ଅଛନ୍ତି ସେ ତାଙ୍କୁ ସେଇ ସନ୍ଧି ପ୍ରସ୍ତାବ ଦେବେ, ଏବଂ ସେଇ ସନ୍ଧି ପ୍ରସ୍ତାବରେ ସେ ରାଜି ହେଲା ପରେ ତାପରେ ସବୁ ସମୁଦ୍ର ମନ୍ଥନ ଆରମ୍ଭ ହେବ। ସମୁଦ୍ର ମନ୍ଥନରେ ବିଭିନ୍ନ ପ୍ରକାର ସବୁ ଆସିବେ, ସମୁଦ୍ର ମନ୍ଥନରୁ କ୍ଷୀରସାଗରରୁ ସବୁ ବିଭିନ୍ନ ପ୍ରକାର ଜିନିଷ ସବୁ ଆସିବ, ବସ୍ତୁ ସବୁ ଉଦ୍ଭବ ହେଉଛି, ଏବଂ ଅନ୍ତିମରେ ଅମୃତ ବାହାରିବ। ସେ ଅମୃତ ଯେଉଁ ଆସିବ ସେ ଅମୃତକୁ ଭଗବାନ ଯେଉଁ ମୋହିନୀ ରୂପରେ ଗୋଟେ ଅବତାର ଗ୍ରହଣ କରିବେ ଭଗବାନ, ଏବଂ ମୋହିନୀ ରୂପରେ ଅବତାର ଗ୍ରହଣ କରିକି ଭଗବାନ ସେ ଅମୃତ ନେଇ ଦେବତାମାନଙ୍କୁ ବିତରଣ କରିବେ ଏବଂ ଅସୁରମାନଙ୍କ ସହିତ ବଞ୍ଚିତ କରିବେ। ତେଣୁ ଏଥିରେ ଆମେ ଦେଖିବା ଏ ସମୁଦ୍ର ମନ୍ଥନ ଲୀଳାରୁ ଆମର ବହୁତ ଶିକ୍ଷା ରହିଛି, ଆଉ ଗୋଟେ ମୁଖ୍ୟ ଶିକ୍ଷା ହେଉଛି କ'ଣ ନା, ଯଦିଓ ଗୋଟେ ଏକା ଜାଗାରେ କାର୍ଯ୍ୟ କରାଯାଉଛି, ସମୁଦ୍ର ମନ୍ଥନ ଯେଉଁ ରହିଛି କ୍ଷୀରସାଗରରେ ସେମାନେ ସମସ୍ତେ ଦେବତାମାନେ ଏବଂ ଅସୁରମାନେ ସେମାନେ ମିଶିକିରି କାର୍ଯ୍ୟ କରୁଛନ୍ତି, ସ୍ଥାନ ଏକା, କାଳ ମଧ୍ୟ ଏକା, ଏକ ସମୟରେ ସବୁ କାର୍ଯ୍ୟ ହେଉଛି, କିନ୍ତୁ ତାଙ୍କର ଯେଉଁ ଫଳ ପ୍ରାପ୍ତ ହେଲା ବେଳକୁ ଦେବତାମାନେ ଅମୃତ ପ୍ରାପ୍ତ ହେଉଛନ୍ତି, ଅସୁରମାନେ ସହିତ ବଞ୍ଚିତ ହେଉଛନ୍ତି। ତେଣୁ ଏଇଥିରୁ ଆମେ ଜାଣିବା ଯେ ଆମର ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ପାଞ୍ଚଟି କାରଣ ରହିଛି, ଆମେ ଯେଉଁ କର୍ମ କରୁଛେ ସେ କର୍ମର ଫଳ ଅନୁସାରେ ଯେଉଁ ପ୍ରାପ୍ତ ହେଉଛେ ସେ ପାଞ୍ଚଟି କାରଣ ଯୋଗୁଁ ସେ କର୍ମଫଳ ପ୍ରାପ୍ତ ହେଉଛି। ପଞ୍ଚୈତାନି ମହାବାହୋ କାରଣାନି ନିବୋଧମେ ସାଂଖ୍ୟେ କୃତାନ୍ତେ କୃତାନି ସିଦ୍ଧେ ସର୍ବକାରଣା, ପାଞ୍ଚଟି କାରଣ ରହିଛି କ'ଣ କ'ଣ ନା, ଅଧିଷ୍ଠାନ ତଥା କର୍ତ୍ତା, କରଣଂ ଚ ପୃଥକ୍ ବିଧମ, ବିବିଧାସ୍ତ ପୃଥକ୍ ଚେଷ୍ଟା, ଦୈବଂ ଚୈବାତ୍ର ପଞ୍ଚମ। ଆଉ ଚାରୋଟି ଜିନିଷ ଆମ ହାତରେ ରହିଛି, କିନ୍ତୁ ପଞ୍ଚମ କାରଣଟି ଯେଉଁ ରହୁଛି ଦୈବ, ଦେବତାମାନେ ବା ଭଗବାନଙ୍କ ଦ୍ୱାରା ସବୁ ନିର୍ଦ୍ଧାରଣ କରୁ କୋଉ କର୍ମର କି ଫଳ ଆମେ ପ୍ରାପ୍ତ ହେବା ସେଇଟା ଆମେ କହିପାରିବା ନାହିଁ। ତେଣୁ ଭଗବାନ କହୁଛନ୍ତି କର୍ମଣି ଏବାଧିକାର ସେ ନୂଆ ଫଳେଶ କରା, ଆମର କର୍ମରେ ଅଧିକାର ରହିଛି କିନ୍ତୁ ଫଳରେ ନାହିଁ। ଆମେ କି କର୍ମ କଲେ କି ଫଳ ପ୍ରାପ୍ତ ହେବା ସେଇଟା ଆମେ ନିର୍ଦ୍ଦିଷ୍ଟ କରି କହିପାରିବା ନାହିଁ। ଭଗବାନ ସେଇଟା ଚାହିଁଲେ ଯେଉଁ ଫଳ ଦେବେ ସେଇଟା ଭଗବାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଛି କର୍ମ ଫଳ। ତେଣୁକରି ପୂର୍ବ ଶ୍ଳୋକରେ ପ୍ରଥମଧ୍ୟାୟରେ ଭଗବାନ ବ୍ରହ୍ମା ତାଙ୍କ ପ୍ରାର୍ଥନା କହୁଛନ୍ତି ଯେ କର୍ମ ଭୂରି ଅଳ୍ପ ସାରାଣ କର୍ମାଣ ବିଫଳ ଆଣିବା। ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ ଯଦିଓ ବହୁତ ପ୍ରକାର କଷ୍ଟ କର୍ମ କରୁଛନ୍ତି, ବହୁତ ପ୍ରକାର କଷ୍ଟ କର୍ମ କରୁଛନ୍ତି, କିନ୍ତୁ ସାର ବା ଫଳ ଯେଉଁ ପ୍ରାପ୍ତ ହେଉଛନ୍ତି ତୁ କମ୍ ଫଳ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଅତି କମ୍ କର୍ମ କଲେ ମଧ୍ୟ ତାର ବହୁତ ବଡ଼ ବଡ଼ ଫଳ ପ୍ରାପ୍ତ ହେଉଛନ୍ତି। ଭଗବତ ଗୀତା ତୃତୀୟ ଭଗବାନ କହିଛନ୍ତି ନେହା ବିକ୍ରମଣ ଆସ୍ତି ପ୍ରତ୍ୟବାୟୁ ନ ବିଦ୍ୟତେ ସ୍ୱଳ୍ପମ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟା। ଆମେ ଭଗବତ ଉଦ୍ଦେଶ୍ୟରେ ଯାହା କରିବା ସେ କେବେ ନଷ୍ଟ ହେବନି, ଏବଂ ଯଦି ଆମେ ଅତି ଅଳ୍ପ କର୍ମ କରିବା କିନ୍ତୁ ତାର ମଧ୍ୟ ବହୁତ ବଡ଼ ବିପଦ ଆମେ ରକ୍ଷା କରିବା। ଇଏ ହେଉଛି ଭଗବାନଙ୍କର ଭକ୍ତ ଏବଂ ଭଗବାନଙ୍କ ଯେଉଁମାନେ ଭକ୍ତ ନୁହନ୍ତି ଅଭକ୍ତ, ଆ ଭିତରେ ଏତିକି ହେଉଛି ତଫାତ ରହୁଛି। ଯଦିଓ ଆମର ଉଦାହରଣ ଦିଅନ୍ତି ମହାତ୍ମା ଗାନ୍ଧୀ, ମହାତ୍ମା ଗାନ୍ଧୀ ଦେଶକୁ ସ୍ୱାଧୀନ କଲେ କେତେ ସବୁ ସେମାନେ ସବୁ ତପସ୍ୟା ଆଚରଣ କରିଛନ୍ତି, କେତେ ତପସ୍ୟା ଆମର ଜୀବନ ଯାପନ କରିଛନ୍ତି, କିନ୍ତୁ ଏତେ ତ୍ୟାଗ କରିକି ମଧ୍ୟ କେତେ ତ୍ୟାଗ କରିଛନ୍ତି ଦେଶବାସୀମାନେ, କିନ୍ତୁ ଅନ୍ତିମରେ ସେ କ'ଣ ଫଳ ପାଇଲେ? ସେଇ ଦେଶବାସୀମାନେ ତାଙ୍କୁ ଗୁଳିକରି ମାରିଦେଲେ। କିନ୍ତୁ ଅନ୍ୟ ପକ୍ଷରେ ଯେ ଅଜାମେଳ, ଅଜାମେଳ ଅନ୍ତିମରେ କେବଳ ନାରାୟଣ ଏଇ ନାମକୁ ଉଚ୍ଚାରଣ କରିଛନ୍ତି, କିନ୍ତୁ ଆ ଦ୍ୱାରା ସେ ଜମଲୋକରୁ ମୁକ୍ତିପ୍ରାପ୍ତ ହେଇକିରି ସେ ବୈକୁଣ୍ଠ ଲାଭ ପ୍ରାପ୍ତ ହେଲେ। କେବଳ ଭଗବାନଙ୍କର ଯୋଗ ହେଇଛି ଯୋଉ ଅଜାମେଳ ହରେନା ଗୁଣ ପୁତ୍ର ପ୍ରଚାରିତ ଅଜାମେଳକୁ ଅବାଧାନ କିମୁଦ ଶ୍ରଦ୍ଧା ଗୁଣ। ମୃତ୍ୟୁ ସମୟରେ କେବଳ ଅଜାମେଳ ଭଗବାନ ନାରାୟଣଙ୍କର ନାମରେ ଉଚ୍ଚାରଣ କରିଛନ୍ତି, ମ୍ରିୟମାନ ହରେନା ଗୃଣ ପୁତ୍ର ପ୍ରଚାରିତ। ମୃତ୍ୟୁ ସମୟରେ ଭଗବାନଙ୍କ ନାମ ଯେଉଁ ନେଇଛନ୍ତି ସେ ପୁଣି ଭଗବାନଙ୍କୁ ସିଧାସଳଖ ଚିନ୍ତା କରିକି ନାମ ନେଇନାହାନ୍ତି, ପୁତ୍ର ପ୍ରଚାରିତ ପୁତ୍ରକୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ନେଇଛନ୍ତି। କିନ୍ତୁ ଅଜାମେଳ ପି ଅପି ଶବ୍ଦ କାହିଁକି ଲାଗିଲା ନା ଅଜାମେଳ ଭଳି ଏତେ ପାପୀ ବ୍ୟକ୍ତି ମଧ୍ୟ ଅଗାମ ଧାମ ଭଗବତ ଧାମ ସେ ପ୍ରାପ୍ତ ହେଲେ କିମୁତ ଶ୍ରଦ୍ଧା ଗୁଣ। ଯେଉଁମାନେ ଭଗବାନଙ୍କ ନାମକୁ ଶ୍ରଦ୍ଧା ସହିତ ନେବେ ତାହେଲେ ତାଙ୍କ କ'ଣ କ'ଣ ହେବ? ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଜୟ ଶ୍ରୀ ଗୋପାଳ।